ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶାନ୍ତି ପାଇଁ ଜଳର ବାର୍ତ୍ତା ନେଇ ସାରା ବିଶ୍ୱରେ ଆଜି ପାଳନ କରାଯାଉଛି ବିଶ୍ୱ ଜଳ ଦିବସ। ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା। କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ। ଜଳ ହେଉଛି ପ୍ରକୃତିର ଉପାଦାନ ଏବଂ ଏହା ମାନବ ଏବଂ ପ୍ରାଣୀଜାତିର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ 1993 ମସିହାଠାରୁ ଜାତିସଂଘ ପ୍ରତିବର୍ଷ ମାର୍ଚ୍ଚ 22 ଆଜିର ଦିନକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରୁଛି। ପୃଥିବୀର 71% ହେଉଛି ଜଳ, ତଥାପି ଧରାପୃଷ୍ଠରେ ଅନେକ ସ୍ଥାନରେ ଜଳର ଅଭାବ ଦେଖାଦେଉଛି। ବାସ୍ତବ ଚିତ୍ରକୁ ଦେଖିଲେ ଜଣାପଡ଼େ ପୃଥିବୀର ମୋଟ ଜଳର 97% ସାଗର ଏବଂ ମହାସାଗରରେ ଅଛି। ଲବଣ ଅଂଶ ଅଧିକ ଥିବା ଯୋଗୁଁ ମନୁଷ୍ୟ ଏବଂ ପ୍ରାଣୀଜଗତ ଏବଂ ଚାଷ କାମ ପାଇଁ ଏହି ଜଳ ଗ୍ରହଣଯୋଗ୍ୟ ହୋଇନଥାଏ। ଏକ ଆକଳନରୁ ଜଣାପଡ଼ିଛି ପୃଥିବୀର ମାତ୍ର 0.5% ଜଳକୁ 800 କୋଟିରୁ ଉର୍ଦ୍ଧ୍ୱ ଲୋକ ପ୍ରାଣୀ ଏବଂ କୃଷି କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ। ଭୌଗୋଳିକ ସ୍ଥିତିରୁ ଦେଖିଲେ ପୃଥିବୀର କେଉଁ ସ୍ଥାନରେ ଅତ୍ୟଧିକ ଜଳ ଗଚ୍ଛିତ ଥିବାବେଳେ ଅନ୍ୟ କେତେକ ସ୍ଥାନରେ ଆବଶ୍ୟକତାଠାରୁ ବହୁତ କମ୍ ପରିମାଣର ଜଳ ଥାଏ। ବିଶ୍ୱରେ 220 କୋଟି ଲୋକ ସ୍ୱଚ୍ଛ ପାନୀୟ ଜଳ ପାଇପାରୁ ନାହାନ୍ତି। ସେହିଭଳି 153 ଦେଶର 300 କୋଟି ଲୋକ ନଦୀ ଏବଂ ହ୍ରଦର ଜଳ ଉପରେ ନିର୍ଭର କରିଥାନ୍ତି। ବିଶ୍ୱର ମୋଟ ମଧୁର ଜଳର 72% କୃଷିକାର୍ଯ୍ୟ, 16% ଘରୋଇ ବ୍ୟବହାର ଏବଂ 12% ଜଳ କଳକାରଖାନା ପାଇଁ ବ୍ୟବହୃତ ହୋଇଥାଏ। ଜଳର ସୁରକ୍ଷା, ସ୍ୱଚ୍ଛତା ଏବଂ ସୁରକ୍ଷିତ ଜଳର ବ୍ୟବହାର ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ପଞ୍ଚାୟତଗୁଡ଼ିକ ପକ୍ଷରୁ ଜଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପାଇଁ ଜଳ ଦିବସର ବାର୍ତ୍ତା ରହିଛି ଶାନ୍ତି ପାଇଁ ଜଳ। ଦେଶ ଦେଶ କିମ୍ବା ଅନ୍ୟ ରାଜ୍ୟ ମଧ୍ୟରେ ଜଳକୁ ନେଇ ବିବାଦ ହେବା ପରିବର୍ତ୍ତେ ସହଯୋଗ ଭିତ୍ତିରେ ଏହାର ବ୍ୟବହାର ହେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦିବସ ବାର୍ତ୍ତା ଦେଉଛି। ଭୂତଳ ଜଳସ୍ତର ହ୍ରାସ ପାଇବା ଯୋଗୁଁ ବିଶୁଦ୍ଧ ପାନୀୟ ଜଳ ମିଳିବା ସମ୍ଭବପର ହେଉନାହିଁ ବୋଲି ଜଳସମ୍ପଦ ବିଭାଗ ଓ ଜଳ ଆୟୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜଳସ୍ତର ହ୍ରାସ ଯୋଗୁଁ ଅଧିକ ସମୟ ପର୍ଯ୍ୟନ୍ତ ନଳକୂପଗୁଡ଼ିକ ପାଣି ଯୋଗାଇ ପାରୁନାହିଁ। ରାଜ୍ୟରେ ଗତ 5 ବର୍ଷ ମଧ୍ୟରେ ପ୍ରାୟ 2% ଜଳସ୍ତର ହ୍ରାସ ପାଇଛି ବୋଲି ଜଳସମ୍ପଦ ବିଭାଗର ଏକ ଆକଳନରୁ ଜଣାପଡ଼ିଛି। ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟର ଦାମୋଦର ରାଉତଙ୍କ ଦେହାନ୍ତ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଲୋକଙ୍କର ସେବା ଲାଗି ତାଙ୍କର କାର୍ଯ୍ୟ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଡକ୍ଟର ଦାମୋଦର ରାଉତ ଜଣେ ସ୍ୱଷ୍ଟବାଦୀ ଓ ଅନୁଭବୀ ରାଜନେତା ଥିଲେ। ଦୀର୍ଘ ବର୍ଷ ଧରି ରାଜନୀତିରେ ସକ୍ରିୟ ରହି ଲୋକମାନଙ୍କର କଲ୍ୟାଣ କାର୍ଯ୍ୟରେ ଡକ୍ଟର ରାଉତ ନିୟୋଜିତ ଥିଲେ। ଓଡ଼ିଶା ରାଜନୀତିରେ ରାଜନେତା ଭାବେ ପ୍ରଥମଥର ପାଇଁ ଡକ୍ଟର ଦାମୋଦର ରାଉତ 1977 ମସିହାରେ ଜନତା ଦଳରୁ ଏରସମାର ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ପୁଣି ଥରେ 1990ରୁ 1995 ପର୍ଯ୍ୟନ୍ତ ଏରସମାରୁ ବିଧାୟକ ହେବା ପରେ ବିଜୁ ଜନତା ଦଳରୁ 2002ରୁ 2019 ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜନୈତିକ ଜୀବନକାଳ ମଧ୍ୟରେ ଡକ୍ଟର ରାଉତ 7 ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବା ସହିତ ସରକାରଙ୍କର ବିଭିନ୍ନ ବିଭାଗରେ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। 1942 ମସିହା ଜୁଲାଇ ମାସ 2 ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମାଲିପୁର ଗାଁରେ ଜନ୍ମଗ୍ରହଣ କରିଥିବା ଡକ୍ଟର ରାଉତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ, ଡକ୍ଟର ରାଉତଙ୍କର ଗତକାଲି ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍କିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର 5:30 ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡକ୍ଟର ରାଉତଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯିବ ବୋଲି ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି। ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶନାମା ଅନୁସାରେ ଜଣେ ଆଇନଜୀବୀଙ୍କୁ ପରିଚୟପତ୍ର ପ୍ରଦାନ ବେଳେ ସେଥିରେ ଆଇନଜୀବୀ କେଉଁ ତାରିଖରେ ନିଜ ନାମ ପଞ୍ଜୀକରଣ କରିଛନ୍ତି ତା'ର ସୂଚନା ରହିବ। ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ପ୍ରତ୍ୟେକ ବାର୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ଜଣାଇବାକୁ ଅଦାଲତ ତାଙ୍କର ଆଦେଶରେ କହିଛନ୍ତି। ହାଇକୋର୍ଟ ଗତକାଲି ଭୁବନେଶ୍ୱର ବାର୍ ଆସୋସିଏସନ୍ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ ଆବେଦନ କରିଥିବା ଜଣେ ଓକିଲଙ୍କର ମାମଲାକୁ ବିଚାର କରି ଏହି ରାୟ ଦେଇଛନ୍ତି। ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗର ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଅଛନ୍ତି। ସେ ସଦ୍ଭାବନା ଗୃହରେ ରାଜ୍ୟ ପୁଲିସ୍ ନୋଡାଲ୍ ଅଧିକାରୀ କୋରାପୁଟ ମାଲକାନଗିରି ରାୟଗଡ଼ା ଓ ନବରଙ୍ଗପୁରର ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ଗସ୍ତରେ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି କେତେକ ମତଦାନ କେନ୍ଦ୍ରକୁ ବୁଲିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ବଲାଙ୍ଗୀର ଜିଲ୍ଲାରେ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମେ 20 ତାରିଖରେ ଭୋଟ୍ ଗ୍ରହଣ ହେବ। ଜିଲ୍ଲାର ବଲାଙ୍ଗୀର ସଦର, ଲୋଇସିଂହା, ପାଟଣାଗଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼ ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ ବୋଲି ନିର୍ବାଚନ କମିଶନ ଦିନଧାର୍ଯ୍ୟ କରିଛନ୍ତି। ଏହାଛଡ଼ା ଏହି ପାଞ୍ଚଟି ବିଧାନସଭା ଆସନ ସହିତ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ବିଧାନସଭା ମଣ୍ଡଳୀକୁ ନେଇ ପଞ୍ଚମ ପର୍ଯ୍ୟାୟରେ ବଲାଙ୍ଗୀର ଲୋକସଭା ଆସନ ପାଇଁ ଭୋଟ୍ ନିଆଯିବ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ 13,23,162 ଜଣ ମତଦାତା ଅଛନ୍ତି। ସେଥିମଧ୍ୟରୁ 6,70,406 ଜଣ ପୁରୁଷ ଭୋଟର ଥିବାବେଳେ 6,52,466 ଜଣ ମହିଳା ଭୋଟର ଅଛନ୍ତି। ଚଳିତ ନିର୍ବାଚନରେ ଜିଲ୍ଲାରେ 32,131 ଜଣ ନୂତନ ଯୁବ ଭୋଟର ସାମିଲ ହୋଇଥିବା ନେଇ ସୂଚନା ମିଳିଛି। ମତଦାନ ପାଇଁ ଜିଲ୍ଲାରେ 1,548 କେନ୍ଦ୍ର କରାଯାଇଛି। ସେଥିମଧ୍ୟରେ 140 ସଖୀବୁଥ୍ ଏବଂ 25 ଆଦର୍ଶ ଯୁବ ମତଦାନ କେନ୍ଦ୍ର କରାଯାଇଥିବା ନେଇ ବଲାଙ୍ଗୀର ଜିଲ୍ଲାପାଳ ଗୌର ଶିବାଜୀ ଇସଲୱାର କହିଛନ୍ତି।
ଆମର ଟୋଟାଲ ତିନିଟା ଡିସ୍ପର୍ସାଲ ସେଣ୍ଟରଟା ହେବ, ଗୋଟେ ଟିଟିଲାଗଡ଼ରେ ହେବ ଡିଏଭି କଲେଜରେ, ଗୋଟେ ଆମର ବଲାଙ୍ଗୀରରେ ହେବ ଆଇଟିଆଇ କଲେଜରେ, ଆଉ ଜବାହର କଲେଜ ହେବ ପାଟଣାଗଡ଼ରେ। ଆମର ଟୋଟାଲ ଆପଣ ସମସ୍ତେ ଜାଣିଥିବେ ପାଞ୍ଚଟା ଆସେମ୍ବି କନ୍ଷ୍ଟିଚ୍ୟୁଏନ୍ସି ହେଉଛି, ସେଥିପାଇଁ ଆମର ପାଞ୍ଚଟା ରିଟର୍ଣ୍ଣିଂ ଅଫିସର ବି ରେଡି ଅଛନ୍ତି, ଆଉ ମୁଁ ନିଜେ ଅଛି ପାର୍ଲିଆମେଣ୍ଟାରୀ କନ୍ଷ୍ଟିଚ୍ୟୁଏନ୍ସି ପାଇଁ ରିଟର୍ଣ୍ଣିଂ ଅଫିସର। ଠିକ୍, ଯେଉଁମାନେ 85+ ଏଜ୍ ଯାହାର ଅଛି, ସିନିୟର ସିଟିଜେନ୍ ଯେଉଁମାନେ ଅଛନ୍ତି, ତାଙ୍କ ପାଇଁ ଏବେ ହୋମ୍ ଭୋଟିଂରେ ବି ପ୍ରସ୍ତାବଟା ରଖା ହୋଇଛି। ଆମର ଆରାଉଣ୍ଡ 400+ ଭୋଟର୍ସ ଅଛନ୍ତି, ଯେଉଁମାନେ କି ସେଣ୍ଟରିଆନ୍ସ ଯାହାକୁ କୁହାଯାଏ ସେମିତି ଆମର ଇଏ ଅଛନ୍ତି। ଆଉ ପିଡବ୍ଲ୍ୟୁଡି ଭୋଟର୍ସରେ ଆମର ଯେତିକି ମାର୍କ ହୋଇଛନ୍ତି ତାର ନମ୍ବର ଆରାଉଣ୍ଡ ହେଉଛି 18,000। ଆଉ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି, ଆମର ଯେଉଁ ଫାର୍ଷ୍ଟ ଟାଇମ୍ ଯେଉଁ ଭୋଟିଂ କରିବେ 18-19 ଏଜ୍ ଗ୍ରୁପ୍ ବାଲା ବି ଆମର 31,000 ଟୋଟାଲ୍ ଭୋଟର୍ସ ଅଛନ୍ତି।
ବଲାଙ୍ଗୀର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଏସ୍ପି ରିଷିକେଶ ଖିଲାରି କହିଛନ୍ତି।
ପାଟ୍ରୋଲିଂ କରନ୍ତୁ, ଫ୍ଲାଗ୍ ମାର୍ଚ୍ଚ ସିଏପିଏଫ୍ ର ୟୁଜ୍ କରିକି ଗାଁ ଗାଁର ଆମର ପୁଲିସ ଷ୍ଟେସନ ଟିମ୍ ବି ଯାଇକି ଭିଜିଟ୍ କରିକି ସେଠିକା ସର୍ଭେ କରାଉଛନ୍ତି। ଆମର ଅଲଗା ଅଲଗା ଜାଗାରେ ନାକା ନାଇଟ୍ ଟାଇମ୍ର ଡେ ଟାଇମ୍ର ବି କଣ୍ଟିନ୍ୟୁଅସ୍ଲି କରାଯାଇଛନ୍ତି। ଇଣ୍ଟର ଡିଷ୍ଟ୍ରିକ୍ ବର୍ଡର ଏରିଆରେ ନାକାରେ ରହୁଛି। ଅନୁରୋଧ ରହିବ କି ଆମର ଗୋଟେ 1950 ବୋଲି ଡିଷ୍ଟ୍ରିକ୍ଟ କଣ୍ଟ୍ରୋଲ ରୁମ୍ ଅଛି, ପୁଲିସର ବି 112 ଅଛି, ନିୟରେଷ୍ଟ ପୁଲିସ ଷ୍ଟେସନ ବି ଯୋଉ ଅଛନ୍ତି ସେଠି ବି ସେମାନେ ରିପୋର୍ଟ କରିପାରିବ। ଆମ ତରଫରୁ ତା ଅଗେନ୍ଷ୍ଟ ସ୍ୱିଫ୍ଟ ଆକ୍ସନ ନିଆଯିବ, କୋଉ ବି ପ୍ରକାର ଭାଇଲେସନ ରହିବ କି ଯୋଉଟା ବି ଭାଇଲାନ୍ସ ରିଲେଟେଡ୍ ଇଏ ରହିବ। ବଲାଙ୍ଗୀର ତ ଆମର ଶାନ୍ତିର ଅଞ୍ଚଳ ଅଛି, ପାଟ୍ରୋଲିଂ ଟିମ୍ସ ରହିବ, ଆମର କିଛି ଆଡିସନାଲ ଟିମ୍ସ ଡିପ୍ଲୟ କରାଯିବ, ଯୋଉଟାକି ଭାଇଲାନ୍ସ ଫ୍ରି କେମିତି ଇଲେକ୍ସନ କରାଯିବ ତା ପାଇଁ ଆମେ ଚେଷ୍ଟା କରିବୁ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଖାତା ଦେଖା ଆଜିଠାରୁ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଖାତା ଦେଖାର ପ୍ରଥମ ପର୍ଯ୍ୟାୟ ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ 4 ତାରିଖରୁ ଆରମ୍ଭ ହୋଇ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ପ୍ରାୟ 10,500 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍ଲାଇନ୍ ଏବଂ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍ଲାଇନ୍ ଜରିଆରେ କରାଯାଉଛି। ଆସନ୍ତା ମେ ମାସ 15 ତାରିଖ ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ପରୀକ୍ଷା ଖାତା ମୂଲ୍ୟାୟନ ଏପ୍ରିଲ 5 ତାରିଖ ସୁଦ୍ଧା ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ଚଳିତ ମାସ ଶେଷ ବେଳକୁ ରାଜ୍ୟରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା 8-10 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶାନ୍ତି ପାଇଁ ଜଳର ବାର୍ତ୍ତା ନେଇ ସାରା ବିଶ୍ୱରେ ଆଜି ପାଳନ କରାଯାଉଛି ବିଶ୍ୱ ଜଳ ଦିବସ। ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା। କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45 ମିନିଟ୍ରେ।